26 ଆଥୋନିଆ ସହରବାସୀ ଅନେକ ଦେବାଦେବୀଙ୍କୁ ପୂଜା କରୁଥିଲେ। ସେମାନେ ପାଉଲଙ୍କ ଶିକ୍ଷା ବିଷୟ ଜାଣିବାକୁ ଚାହିଁଲେ, ତେଣୁ ସେ ସେମାନଙ୍କୁ କହିଲେ, ଆଥୋନିଆ ନିବାସୀଗଣ, ଆପଣମାନେ ବଡ଼ ଦେବଭକ୍ତ ବୋଲି ମୁଁ ଜାଣିପାରୁଛି। ଆପଣମାନଙ୍କ ନଗର ଭ୍ରମଣ କରିଥିବା ସମୟରେ ଗୋଟିଏ ବେଦୀ ଦେଖିଲି, ସେଠାରେ ଲେଖା ଅଛି ଅଜ୍ଞାତ ଦେବ ଉଦ୍ଦେଶ୍ୟରେ। ଏହି ଦେବ ବା ଈଶ୍ୱରଙ୍କ ବିଷୟରେ ମୁଁ ଆପଣଙ୍କୁ କହିବି ଯାହା ଆପଣ ଜାଣିନାହାନ୍ତି। ସେ ସତ୍ୟ ଈଶ୍ୱର ଯେ ସମସ୍ତ ସୃଷ୍ଟି କଲେ ତାହାଙ୍କ ବିଷୟ କହିଲେ। ସେ କହିଲେ, ଈଶ୍ୱର ଜୀବନ୍ତ, ସେ ସୁନା ରୂପା କିଏବା ପ୍ରସ୍ତରେ ନିର୍ମିତ ହୁଅନ୍ତି ନାହିଁ। ଈଶ୍ୱର ଯେଉଁ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଲେ ତାହାଙ୍କ କଥା ସେମାନଙ୍କୁ କହିଲେ। କେତେକ ତାହାଙ୍କୁ ଉପହାସ କଲେ, କିନ୍ତୁ କେତେକ ବିଶ୍ୱାସ କରି ଅନନ୍ତ ଜୀବନ ପ୍ରାପ୍ତ ହେଲେ। ଯୀଶୁଙ୍କ ଦ୍ୱାରା ଜୀବନ୍ତ ଓ ସତ୍ୟ ଈଶ୍ୱରଙ୍କୁ ଯାହାଙ୍କୁ ପୂର୍ବେ ଜାଣିନଥିଲୁ ଆମେ ଜାଣିପାରିବା।